ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପିତ ବଜେଟ୍ ସମୃଦ୍ଧ ଓଡ଼ିଶା 2036ର ଭିତ୍ତି ସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବଜେଟ୍ରେ 16 ନୂଆ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। 290,000 କୋଟି ଟଙ୍କାର ବଜେଟ୍ରେ ପୁରୁଣା ଏବଂ ନୂଆ ଯୋଜନାକୁ ମିଶାଇ ସରକାରୀ କାର୍ଯ୍ୟକ୍ରମ ବ୍ୟୟବରାଦ 1,70,000 କୋଟି ଟଙ୍କାର ପ୍ରସ୍ତାବ ରହିଛି। ପ୍ରଶାସନିକ ବ୍ୟୟ ବାବଦରେ 1,08,000 କୋଟି ଟଙ୍କା ବରାଦ ହୋଇଛି। ବଜେଟ୍ରେ ଭିଭିଭୂମି ବିକାଶ, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜିନିବେଶ, ବନ୍ଦରଭିତ୍ତିକ ଶିଳ୍ପାୟନ, କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯେଉଁ ଲକ୍ଷ୍ୟ ଅଛି 2036 ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା ହିସାବରେ ଦେଖିବା ପାଇଁ ଏବଂ ସେଥିପାଇଁ ଏ ଜୟଯାତ୍ରା ଆରମ୍ଭ ହୋଇଛି ଆମ ନୂଆ ସରକାରର, ଆଉ ସେଥିପାଇଁ ଆମେ ଗୋଟେ ବଡ଼ ଲକ୍ଷ୍ୟ ରଖିକରି ଓଡ଼ିଶାର ଲୋକଙ୍କୁ ସ୍ୱାବଲମ୍ବନଶୀଳ କରିବା ସହିତ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଯିବା ପାଇଁ ଆମେ ନିରନ୍ତର ଭାବରେ ଇଏ କାମ କରିବା ପାଇଁ ଏ ପ୍ରକ୍ରିୟାକରଣ ଆମେ ଆରମ୍ଭ କରିଛୁ। ଏବଂ ଆମର ବଡ଼ ଲକ୍ଷ୍ୟ ରହିଛି 2036 ସୁଦ୍ଧା 500 ବିଲିୟନ୍ ଆମେରିକୀୟ ଡଲାର ଅର୍ଥନୀତିରେ ଆମେ ଓଡ଼ିଶାକୁ ପରିଣତ କରିବୁ।
ରାଜ୍ୟ ବଜେଟ୍ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ଲୋକ କଲ୍ୟାଣକାରୀ ବଜେଟ୍ ଡବଲ ଇଞ୍ଜିନ୍ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ବଜେଟ୍ରେ ବିଭିନ୍ନ କ୍ଷେତ୍ର ପାଇଁ ହୋଇଥିବା ବ୍ୟୟବରାଦ ରାଜ୍ୟ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ। ଜାତୀୟ ଶିକ୍ଷାନୀତି 2020 ସମ୍ପର୍କରେ ଶିକ୍ଷକ ସମାଜ ମଧ୍ୟରେ ବ୍ୟାପକ ସଚେତନତା ବୃଦ୍ଧି ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗୁରୁତ୍ୱ ଆରୋପ କରିଛନ୍ତି। ରାଜଭବନଠାରେ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟସ୍ଥିତି ସମ୍ପର୍କରେ ସମୀକ୍ଷା କରି ରାଜ୍ୟପାଳ ଉଚ୍ଚଶିକ୍ଷାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଭାଗୀୟ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଭାରତର ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ଆଜିଠାରୁ ଦାୟିତ୍ୱ ଗ୍ରହଣ କରିବେ। 2029 ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ଦାୟିତ୍ୱରେ ରହିବେ। ଜ୍ଞାନେଶ କୁମାରଙ୍କ ଏହି ପଦୋନ୍ନତି ସହ ହରିୟାଣା କ୍ୟାଡର ବରିଷ୍ଠ ପ୍ରଶାସନିକ ଅଧିକାରୀ ବିବେକ ଯୋଶୀଙ୍କୁ ନିର୍ବାଚନ କମିଶନର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନିର୍ବାହ କରୁଥିବା ରାଜୀବ କୁମାରଙ୍କର କାର୍ଯ୍ୟକାଳ ଆଜି ଶେଷ ହେଉଛି। ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ କେରଳ ଆଦି 5 ରାଜ୍ୟକୁ ନେଇ ଆଞ୍ଚଳିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱରଠାରେ ଆୟୋଜିତ ଏହି ବୈଠକରେ ନ୍ୟାୟ ଓ ସଶକ୍ତିକରଣକୁ ନେଇ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଛି। ମନ୍ତ୍ରଣାଳୟର ଶାସନ ସଚିବ ଅମିତ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 5 ରାଜ୍ୟର ବିଭାଗୀୟ ଉଚ୍ଚ ପଦାଧିକାରୀ ଯୋଗ ଦେଇଥିଲେ। ଆସନ୍ତା ଆର୍ଥିକ ବର୍ଷ ପାଇଁ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିରୂପଣ ନିମନ୍ତେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପକ୍ଷରୁ ଜନଶୁଣାଣି ହୋଇଛି। ଓଏଚ୍ପିସି ଏବଂ ଓପିଜିସି ପକ୍ଷରୁ ପ୍ରସ୍ତାବିତ ମୂଲ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଓପିଜିସି ପକ୍ଷରୁ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ନେଇ ପ୍ରସ୍ତାବ ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ ଉପଭୋକ୍ତା ମହାସଂଘ ପକ୍ଷରୁ ବିରୋଧ କରାଯାଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଯୁକ୍ତ 2 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ସକାଳ 10:00 ଅପରାହ୍ନ 2:00 ପର୍ଯ୍ୟନ୍ତ ପରୀକ୍ଷା ସମୟ ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ 393,618 ଜଣ ଛାତ୍ରଛାତ୍ରୀ ଯୁକ୍ତ 2 ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି। ଏଥିପାଇଁ 1,276 ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ 8:30 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କଳାହାଣ୍ଡି ଜିଲ୍ଲାର 192 ଜଣ ବରିଷ୍ଠ ନାଗରିକ ଆଜି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ରାୟଗଡ଼ାରୁ କାମାକ୍ଷା ଯାତ୍ରା କରିବେ। ଏହି ନାଗରିକମାନେ 5 ସ୍ୱତନ୍ତ୍ର ବସ୍ ଯୋଗେ ଗତକାଲି ରାୟଗଡ଼ାରେ ପହଞ୍ଚିଥିଲେ। ଆସନ୍ତା 23 ସେମାନେ କଳାହାଣ୍ଡି ପ୍ରତ୍ୟାବର୍ତ୍ତନ କରିବେ। ଭୁବନେଶ୍ୱର ଲିଙ୍ଗରାଜ ମହାଦେବଙ୍କ ଜାଗର ଉତ୍ସବ ମହାଦୀପ ରାତି 10:00 ଉଠିବ ବୋଲି ସମନ୍ୱୟ କମିଟି ନିଷ୍ପତ୍ତି ନେଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କମିଟିର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାଶିବରାତ୍ରୀ ଆସନ୍ତା 26 ଦିନ ଠାକୁରଙ୍କର ନୀତିକାନ୍ତି ଏବଂ ଅନ୍ୟାନ୍ୟ ବିଧି ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ଆଜି 3 ମ୍ୟାଚ୍ ଖେଳାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ହେବାକୁ ଥିବା ଏହି ମ୍ୟାଚ୍ଗୁଡ଼ିକ ମଧ୍ୟରେ ପୁରୁଷ ବର୍ଗରେ ଇଂଲଣ୍ଡ ସ୍ପେନ୍ ଏବଂ ଭାରତ ଜର୍ମାନୀ ମଧ୍ୟରେ ମୁକାବିଲା ହେବ। ଅନ୍ୟପକ୍ଷରେ ମହିଳା ବର୍ଗରେ ଭାରତ ସ୍ପେନ୍ ପରସ୍କରକୁ ଭେଟିବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।